ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦିନିକିଆ ଓଡ଼ିଶା ଗସ୍ତଥି ଆସୁଛନ୍। ରାଉରକେଲା ସେକ୍ଟର 13 ଏୟାରପୋର୍ଟ ଗ୍ରାଉଣ୍ଡଠାରେ ଆଜି ସକାଳବେଳା ହେବାର୍କେ ଥିବା ଆଦି ପରବ 2026 ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବେ। କାର୍ଯ୍ୟକ୍ରମଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଇତାଛଡ଼ା ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଉରକେଲାଠାରେ ଗୋଟିଏ ପ୍ଲାନେଟୋରିୟମ୍ ଆଉ ବିଜ୍ଞାନ କେନ୍ଦ୍ର, ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଆଉ କମାଣ୍ଡ ଆଉ ନିୟନ୍ତ୍ରଣ କକ୍ଷ କେବିଲ୍ ଉଦ୍ଘାଟନ କରବାର କାର୍ଯ୍ୟସୂଚୀ ରହିଛି। ସବୁଦିନିଆ ଜୀବନଥି ଓଡ଼ିଆ ଭାଷାର ବ୍ୟବହାରକେ ବଢ଼ାବାର ସହିତ ଆଇବା ପିଢ଼ି ପାଶେ ପହଞ୍ଚାବାର ଲାଗି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି ଆହ୍ୱାନ ଦେଇଛନ୍। ଭୁବନେଶ୍ୱର ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କହୁଛି ଓଡ଼ିଶା ପତ୍ରିକା ଓ ତାର ୱେବ୍ ପୋର୍ଟାଲର ଉନ୍ମୋଚନ କାର୍ଯ୍ୟକ୍ରମଟି ଯୋଗ ଦେଇକରି ରାଜ୍ୟପାଳ କହିଛନ୍, କେନ୍ସି ଭାଷା ସକ୍ରିୟ ଭାବେ କଥିତ ହେବାର ସହିତ ପିଢ଼ିନୁ ପିଢ଼ିକେ ପ୍ରେରିତ ହେଲେ ସେଟା ସମୃଦ୍ଧ ହେସି। ଓଡ଼ିଶାର ତିହାର ବାହାର କଳା ସଂସ୍କୃତି ରାଜ୍ୟର ଖାସ୍ ପରିଚୟକେ ଦର୍ଶାସି ବୋଲି ରାଜ୍ୟପାଳ ଏ ଅବସରରେ କହିଛନ୍। ସାମାଜିକ ସୁରକ୍ଷା ଆଉ ଲିଙ୍ଗଗତ ସମାନତାକେ ବରକସ କରବାର ଆଉ ଆର୍ଥିକ ଦୃଷ୍ଟିନୁ ପଛୁଆ ବର୍ଗର ଲୋକଙ୍କୁ ସାହାଯ୍ୟ ଯୋଗାଇ ଦେବା ଲାଗି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମୂଲ କରିଛନ୍। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତରଫ ଆଜି ରାଜ୍ୟର 27 ଜିଲ୍ଲାନ ହଜାରେନୁ ଅଧିକା ଯୁବତୀଙ୍କର ସାମୁହିକ ବିବାହ କାର୍ଯ୍ୟକ୍ରମ ହେବା। ଯୋଜନା ଅନୁସାରେ ଫି ବିହାଘର ଲାଗି ରାଜ୍ୟ ସରକାର 60,000 ଟଙ୍କାର ସାହାଯ୍ୟ ଦେବା ସହିତ ବିହାଘରର ସବୁ ଖର୍ଚ୍ଚା ଉଠାଉଛନ୍। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗର ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଆଇବା 27 ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ହେବା। ଏଥିଲାଗି ଅନ୍ଲାଇନ୍ ପଞ୍ଜୀକରଣ ଆଇବା କାଲି ସକାଳର 11 ମୂଲ ହେବା। ଇଚ୍ଛୁକ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଭିଯୋଗ ଜଣାବା ଲାଗି ଜନଶୁଣାଣି ପୋର୍ଟାଲ କି ମୋବାଇଲ୍ ଆପ୍ଲିକେସନ୍ ଜରିଆ ପଞ୍ଜୀକରଣ କରିପାରିବେ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ସମ୍ବିଧାନର 10 ଅନୁସୂଚୀ ଅନୁସାରେ ପୁରୀଠାରେ ଆଜି ବାଚସ୍ପତିଙ୍କର କାମକାଜ ବାବଦେ ଗୋଟିଏ କମିଟିର ବୈଠକ ହେବା। ଏଥି ମହାରାଷ୍ଟ୍ର, ଓଡ଼ିଶା, ନାଗାଲାଣ୍ଡ ବିଧାନସଭାର ବାଚସ୍ପତିମାନେ ଯୋଗଦେବେ। ସମ୍ମିଳନୀଟି ଲୋକସଭା ଓ ବିଧାନସଭାର ବରିଷ୍ଠ ଅଧିକାରୀମାନେ ବି ଯୋଗଦେବେ ବୋଲି ଜଣାପଡ଼ିଛି। 2026-27 ଶିକ୍ଷାବର୍ଷ ଲାଗି ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ବଛରିକିଆ ଅତ୍ୟାଧୁନିକ ଦକ୍ଷତା ବିକାଶ ପାଠ୍ୟକ୍ରମଟି ନାଁ ଲେଖା ଲାଗି ଆବେଦନ ପ୍ରକ୍ରିୟା ମୂଲ ହୋଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ କେନ୍ଦ୍ରର ୱେବ୍ସାଇଟ୍ଟି ଆଇବା 30 ତକ ନାଁ ଲେଖା ଲାଗି ଆବେଦନ କରିପାରିବେ ବୋଲି ଦକ୍ଷତା ବିକାଶ ଆଉ ବୈଷୟିକ ଶିକ୍ଷା ବିଭାଗ ତରଫ ସୂଚନା ଦିଆଯାଇଛି। ପବିତ୍ର ଅକ୍ଷି ତୃତୀୟା ଅବସରରେ ପୁରୀ ଶ୍ରୀମନ୍ଦିରନ ଗଲାକାଲି 2 ମୁଖ୍ୟ ପରବ ପାଳିତ ହୋଇଯାଇଛି। ମହାପୁରୁମାନଙ୍କର ରଥଯାତ୍ରା ଲାଗି ରଥ ତିଆରି ଅନୁକୂଳ କରାଯିବା ବେଳେ ନରେନ୍ଦ୍ର ପୋଖରୀନ 21 ଧରିକରି ହେବାର୍କେ ଥିବା ବାହାର ଚନ୍ଦନ ଯାତ୍ରା ଭିଲ୍ ମୁଲହିଛି। ଏଥିଲାଗି ଶ୍ରୀକ୍ଷେତ୍ର ପୁରୀନ ଭକ୍ତମାନଙ୍କର ଜବର ଭିଡ଼ ଦେଖବାର୍କେ ମିଳିଛି। ଇନ ଜନେଇ ଦିଆଯାଇପାରେ ଯେ ପବିତ୍ର ଚନ୍ଦନ ଯାତ୍ରା ଶ୍ରୀମନ୍ଦିରନ ସବୁନୁ ଅତ୍କା ଦିନ ଲାଗି ପାଳିତ ହେଉଥିବା ଗୋଟିଏ ପରବ ଆଏ। ଚନ୍ଦନ ଯାତ୍ରା ବାବଦେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୌମ୍ୟ ପଣ୍ଡା ଆକାଶବାଣୀକେ କହିଛନ୍,
ମହାପ୍ରଭୁଙ୍କର ସବୁ ଯାତ୍ରା ଭିତରେ ଇଏ ହେଉଛି ଚନ୍ଦନ ଯାତ୍ରା ସବୁଠାରୁ ବଡ଼ ଯାତ୍ରା। କାହିଁକି ନା ମହାପ୍ରଭୁ 42 ଦିନ ଧରି ମହାପ୍ରଭୁଙ୍କର ଯାତ୍ରା, ବାହାର ଚନ୍ଦନ ଭିତର ଚନ୍ଦନ, କିନ୍ତୁ ଏ ବର୍ଷ ତା 72 ଦିନ। କାହିଁକି ନା ମହାପ୍ରଭୁଙ୍କର ମଝିରେ ରହିଛି ମଳ ମାସ, ଯେପରି ଭାବରେ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥାଏ, ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ସରିଥାଏ, ଏଇ ଭିତରେ ମହାପ୍ରଭୁଙ୍କର ସମସ୍ତ ଲୀଳା ରହିଥାଏ।
ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ସେସନ୍ 2 ପେପର 1 ପରୀକ୍ଷା ଫଲ ଗଲାକାଲି ବାହାରିଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପରିଚାଳିତ ଏହି ପରୀକ୍ଷାର୍ଥୀ 26 ପରୀକ୍ଷାର୍ଥୀ 100% ମାର୍କା ରଖିଛନ୍। ଓଡ଼ିଶାର ଭବେଶ ପାତ୍ର 100% ମାର୍କ ରଖିକରି ଓଡ଼ିଶା ଟପର ହୋଇଛନ୍। ଜେଇଇ ମେନ୍ ସେସନ୍ 2 ପରୀକ୍ଷା ଏ ମାସର 2 8 ତକ ହୋଇଥିଲା। ଜାତୀୟ ନାଗରିକ ସେବା ଦିବସ ଆଜି ସାରା ଦେଶରେ ପାଳନ କରାଯାଉଛି। ସରକାରୀ କର୍ମଚାରୀମାନଙ୍କର କଠିନ ପରିଶ୍ରମ ନିଷ୍ଠାର ଲାଗି ସାଧାରଣ ଲୋକଙ୍କର ଜୀବନଯାତ୍ରା ସହଜିଆ ହୋଇପାରିଛି। ଏଥିଲାଗି ସେମାନଙ୍କୁ ସମ୍ମାନ ଜଣାବାର ଉଦ୍ଦେଶ୍ୟଟି ଆଜି ଜାତୀୟ ନାଗରିକ ସେବା ଦିବସ ପାଳନ କରାଯାଉଛି। ବିକଶିତ ଭାରତ ଶେଷ ମାଇଲ ତକ ନାଗରିକ କୈନ୍ଦ୍ରିକ ଶାସନ ଆଉ ବିକାଶକେ ଇ ବଛର ଜାତୀୟ ନାଗରିକ ସେବା ଦିବସର ବାର୍ତ୍ତା ରଖାଯାଇଛି। ପାଣିପାଗ ରାଜ୍ୟ ତାତି ବଢ଼ବାରକେ ଲାଗିଛି। ଗଲା କିଛି ଦିନ ହେଲା ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ସହରର ତାପମାତ୍ରା 40 ଉପରେ ରେକର୍ଡ କରାଯାଉଛି। ଆଇବାକାଲି ତକ ରାଜ୍ୟର 24 ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଧୂକାଗଡ଼ି ସାଙ୍ଗେ ସାମାନ୍ୟ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।